ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 19ତମ କିସ୍ତି କୃଷକମାନଙ୍କୁ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ସମ୍ବଲପୁରରେ ମିଶନ ବାତ୍ସଲ୍ୟ ଯୋଜନାରେ ସହାୟତା ପ୍ରଦାନ ଏବଂ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଙ୍କ ଉଦ୍ଧାର ଏକାଦଶୀ ତିଥିରେ ପୁରୀ ଶ୍ରୀ ଲୋକନାଥ ଦେବ ଶ୍ରଦ୍ଧାଳୁମାନଙ୍କୁ ଦେଉଛନ୍ତି ଦର୍ଶନ। ଏବଂ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ସମ୍ବଲପୁର ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଷଷ୍ଠ ବାର୍ଷିକୀ ପାଳନ ଅବସରରେ ଦେଶର କୃଷକଙ୍କୁ ଅଭିନନ୍ଦନ ଜଣାଇବା ସହିତ 19ତମ କିସ୍ତି ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ପ୍ରାୟ 3.5 ଲକ୍ଷ କୋଟି ଟଙ୍କା କୃଷକ ପରିବାରଙ୍କୁ ପ୍ରଦାନ କରାଯାଇଛି। ଦେଶରେ କୃଷକଙ୍କ ସମ୍ମାନ, ସମୃଦ୍ଧି ଏବଂ ଶକ୍ତି ପ୍ରଦାନ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିଛି। ଗତ 10 ବର୍ଷ ମଧ୍ୟରେ ସରକାରଙ୍କ ପ୍ରୟାସ ଯୋଗୁଁ ଦେଶରେ କୃଷିକ୍ଷେତ୍ର ଦ୍ରୁତ ଅଗ୍ରଗତି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କୃଷକଙ୍କ ପାଇଁ ଦେଶ ଗର୍ବିତ ଏବଂ କୃଷକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଦେଶର 9.70 କୋଟି ଉର୍ଦ୍ଧ୍ୱ କୃଷକ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆଜି 21,500 କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀ କୃଷକ ପରିବାରଙ୍କୁ 3ଟି କିସ୍ତିରେ ବାର୍ଷିକ 6,000 ଟଙ୍କାର ସହାୟତା ରାଶି ଦିଆଯାଉଛି। 2019 ମସିହାରେ ଏହି ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା 11 କୋଟି କୃଷକ ପରିବାରଙ୍କୁ 3,46,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଓଡ଼ିଶା ଗସ୍ତରେ ଆସି ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶେଖାଓ୍ୱତ କହିଛନ୍ତି, 2047 ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରୟାଗରାଜଠାରେ ଅନୁଷ୍ଠିତ କୁମ୍ଭମେଳାରେ 64 କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ସେହି ସ୍ଥାନର ଅନୁଭୂତିକୁ ନେଇ ସାମାଜିକ ଗଣମାଧ୍ୟମରେ ଯେଉଁ କେତୋଟି ଖବର ପ୍ରସାରିତ ହେଉଛି ସେଗୁଡ଼ିକୁ ସମାଲୋଚନା କରିବା ସହିତ ମନୁଷ୍ୟ ସମାଜ ପାଇଁ ମହାକୁମ୍ଭମେଳା ଏକ ଉଦାହରଣ ହୋଇ ରହିବ ବୋଲି ଶ୍ରୀ ଶେଖାଓ୍ୱତ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 3ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯାଇ ଆଜି ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଉତ୍ତରପ୍ରଦେଶ ସରକାର ଜମି ଯୋଗାଇଦେବା ପରେ ରାଜ୍ୟ ସରକାର ଅତିଥି ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ। ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତ୍ରିବେଣୀ ସଙ୍ଗମରେ ଗଙ୍ଗା ଆରତୀ କରିବା ସହ ମହାକୁମ୍ଭରେ ବୁଡ଼ ପକାଇଥିଲେ। ଆନ୍ତର୍ଜାତିକ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଆଜିଠାରୁ ଭୁବନେଶ୍ୱରରେ 6ଠ ଓଡ଼ିଶା ଟ୍ରାଭେଲ୍ ବଜାର ଆରମ୍ଭ ହେଉଛି। ଭାରତୀୟ ବାଣିଜ୍ୟ ଶିଳ୍ପ ମହାସଂଘ ସହଭାଗିତାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟର ସାଂସ୍କୃତିକ ଐତିହ୍ୟ ବେଳାଭୂମି, ଇକୋ ଟୁରିଜିମ୍ ଏବଂ ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମିର ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ସହଯୋଗ ପ୍ରଦାନ କରିବ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବିଳମ୍ବ ହୋଇଥିବାରୁ ଆସନ୍ତା ମାସ ସୁଦ୍ଧା ମହାପ୍ରଭୁଙ୍କର ଅଳଙ୍କାରର ଗଣତି ମଣତି ସରିବ ନାହିଁ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରଥଯାତ୍ରା ପୂର୍ବରୁ ଗଣତି ମଣତି ପ୍ରକ୍ରିୟା ଶେଷ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ପ୍ରୟାଗରାଜ କୁମ୍ଭମେଳାକୁ ଯାଉଥିବା ଶ୍ରଦ୍ଧାଳୁଙ୍କର ସୁବିଧାଜନକ ଯାତ୍ରାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀ ରେଳ ଷ୍ଟେସନ ପରିଦର୍ଶନ କରିବା ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ରେଳବାଇ ବୋର୍ଡ କାର୍ଯ୍ୟାଳୟରେ ସ୍ଥାପିତ ୱାର୍ ରୁମ୍ ଶ୍ରଦ୍ଧାଳୁଙ୍କର ଯାତ୍ରା ସ୍ଥିତି ନେଇ ତୀକ୍ଷ୍ଣ ନଜର ରଖିଛି। ଭିଡ଼ ନିୟନ୍ତ୍ରଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶନିବାର ସନ୍ଧ୍ୟାରେ 5ଟି ଅଣସଂରକ୍ଷିତ ଟ୍ରେନ୍ ପ୍ରୟାଗରାଜକୁ ଚଳାଚଳ କରିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରରେ ସ୍ୱଚ୍ଛତା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱଚ୍ଛତା ଅଭିଯାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆସନ୍ତା ଜୁନ୍ ମାସ ଏକ ତାରିଖ ଶୀତଳଷଷ୍ଠୀ ଯାତ୍ରା ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଜନଭାଗିଦାରୀରେ ସ୍ୱଚ୍ଛ ସମ୍ବଲପୁର କାର୍ଯ୍ୟକ୍ରମ ଚାଲିବ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁରରେ ଏକ ଅତ୍ୟାଧୁନିକ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏହି ଅବସରରେ ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ,
ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତର ଆହ୍ୱାନ ଦେଇଛନ୍ତି। ଏବେ ଆମର ଅବସର ଆସିଛି ସମ୍ବଲପୁରକୁ ଯେତିକି ସ୍ୱଚ୍ଛ ଅଛି ତାଠୁ ଆହୁରି ଅଧିକ ସ୍ୱଚ୍ଛ କରିବା। ସ୍ୱଚ୍ଛତା ହେଲେ ହିଁ ଲୋକମାନେ ନିରୋଗ ରହିବେ, ଏଠି ଆମର ବ୍ୟବସାୟ ବାଣିଜ୍ୟ ବଢ଼ିବ, ସକାରାତ୍ମକ ମନୋବୃତ୍ତି ବଢ଼ିବ, ପଜିଟିଭ୍ ଥିଙ୍କିଂ ବଢ଼ିବ। ଆମ ସମ୍ବଲପୁର ଗୋଟିଏ ସାଂସ୍କୃତିକ ସହର, ଗୋଟିଏ ଆଧ୍ୟାତ୍ମିକ ସହର। ଏଇଠି ସ୍ୱଚ୍ଛତା ବଢ଼ିଲେ, ମା ସମଲେଶ୍ୱରୀଙ୍କର ଆଶୀର୍ବାଦ ବଢ଼ିଲେ, ଏଇଠି ଆମକୁ ଆହୁରି ସହରକୁ ଶ୍ରୀମନ୍ତ କରିବାର ଅଛି।
କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଉତ୍ତରାଞ୍ଚଳ ପୁଲିସ୍ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ମହାନଗର ନିଗମ କମିଶନର ବେଦଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲାରେ ମିଶନ ବାତ୍ସଲ୍ୟ ଯୋଜନା ଅନ୍ତର୍ଭୁକ୍ତ ପିଲାମାନଙ୍କ ପାଇଁ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁରଠାରେ ଆୟୋଜିତ ସେମାନେ ଏକା ନୁହନ୍ତି ଶୀର୍ଷକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଅନାଥ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୂର୍ବରୁ 103 ଜଣ ପିଲାଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଥିବା ବେଳେ ଆଜି 163 ଜଣ ଅନାଥ ପିଲା ଏଥିରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ମିଶନ ବାତ୍ସଲ୍ୟ 2022 ମସିହାରେ ଆରମ୍ଭ ହୋଇଥିଲା। ଯେଉଁ ପିଲାମାନଙ୍କ ପିତାମାତାଙ୍କ ମୃତ୍ୟୁ ଘଟିଥିବ ସେମାନେ ଏହି ଯୋଜନାରେ ସାମିଲ ହୋଇପାରିବେ। ଅନାଥ ପିଲାମାନେ ନିଜର ସମ୍ପର୍କୀୟମାନଙ୍କ ପାଖରେ ରହି ଲାଳନ ପାଳନ ହେବେ। ସରକାର ଏହି ବର୍ଗର ପିଲାମାନଙ୍କୁ ପ୍ରତି ମାସରେ 4000 ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ମୁକ୍ତ ବିଚାର ମଞ୍ଚ ଆନୁକୂଲ୍ୟରେ ମାସିକ ଆଲୋଚନାଚକ୍ର ମାତୃଭାଷାରେ ଶିକ୍ଷାଦାନ ହିଁ ଉତ୍କୃଷ୍ଟ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମାତୃଭାଷାର ମମତା ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ରହିବା ସହ ଶିକ୍ଷାଦାନ ବ୍ୟବସ୍ଥାରେ ମଧ୍ୟ ଏହାର ଅଗ୍ରାଧିକାର ଦେବା ଆବଶ୍ୟକ ବୋଲି ଆଲୋଚନାଚକ୍ରରେ ଭାଗ ନେଇଥିବା ବ୍ୟକ୍ତିବିଶେଷ କହିଛନ୍ତି। ପୁରୀ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଆଜି ପ୍ରଭୁଙ୍କର ପଙ୍କ ଉଦ୍ଧାର ଏକାଦଶୀ ତିଥିରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଛି। ପୁରାଣ ଶାସ୍ତ୍ର ଅନୁସାରେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ପ୍ରତ୍ୟକ୍ଷ ଶିବଲିଙ୍ଗ ଦର୍ଶନର ସୌଭାଗ୍ୟପ୍ରାପ୍ତି ହୋଇଥାଏ। ନୈବେଦ୍ୟ ପଙ୍କ କଢ଼ାଯିବା ପରେ ମହାସ୍ନାନ କରାଯାଇ ପ୍ରଭୁ ଶ୍ରୀ ଲୋକନାଥ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ବର୍ଷ ତମାମ ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ନୈବେଦ୍ୟ, ବେଲପତ୍ର, ଫଳ, ପୁଷ୍ପ, ଅଳଙ୍କାର ଆଦି ପଙ୍କକୁ ବିଧି ଅନୁସାରେ ଶିବରାତ୍ରି ପୂର୍ବରୁ କଢ଼ାଯାଇଥାଏ। ଶୃଙ୍ଖଳିତ ଦର୍ଶନ ପାଇଁ 6 ପ୍ଲାଟୁନ୍ ପୁଲିସ ଫୋର୍ସ ଉପସ୍ଥିତ ଅଛନ୍ତି। ଆକାଶବାଣୀକୁ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କହିଛନ୍ତି,
ଆଜି ଲୋକନାଥ ମନ୍ଦିରରେ ପଙ୍କ ଉଦ୍ଧାରଣ ଏକାଦଶୀ ପାଇଁ ଭକ୍ତଙ୍କର ବହୁ ସଂଖ୍ୟାରେ ସମାଗମ ଅଛି। ଏ ସମାଗମକୁ ଧ୍ୟାନରେ ରଖିକି ପୁରୀ ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜିର ଏ ଡିପ୍ଲୟମେଣ୍ଟରେ ଜଣେ ଆଡିସନାଲ ଏସ୍ପି, 5 ଜଣ ଡିଏସ୍ପି ରାଙ୍କ ଅଫିସର, 15 ଜଣ ଇନ୍ସପେକ୍ଟର ଆଉ 6 ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ମୁଖ୍ୟ ରୂପରେ ଆମର ଯେଉଁ ଡିପ୍ଲୟମେଣ୍ଟ କରାଯାଇଛି ସେଟାକୁ ମାନେ ସ୍ମୁଥ କ୍ରାଉଡ୍ ରେଗୁଲେସନ ତାର ପାଇଁ ଧ୍ୟାନ କରିକି କରାଯାଇଛି। ତାର ସାଙ୍ଗରେ ଆମର ମୁଖ୍ୟ ରୂପରେ ଟ୍ରାଫିକ ପାଇଁ କଟକଣା ରହିଛି।
ଖେଳ ଖବର, ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ସମ୍ବଲପୁର ଫୁଟବଲ ଏକାଡେମୀ ଏବଂ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ସହଯୋଗରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀ ଦଳ ଭାଗ ନେବା ପାଇଁ ସମ୍ବଲପୁରଠାରେ ପହଞ୍ଚିଛନ୍ତି। ସମ୍ବଲପୁର ଫୁଟବଲ ଏକାଡେମୀର ସୂଚନା ଅନୁସାରେ ଆସନ୍ତା ମାସ 2 ତାରିଖରେ ଓଡ଼ିଶା ଓ କୋଲକାତା ମଧ୍ୟରେ ଏକ ମହିଳା ଫୁଟବଲ ପ୍ରଦର୍ଶନୀ ମ୍ୟାଚ୍ ଆୟୋଜିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପିଏମ୍ କିଷାନ ସମ୍ମାନନିଧି ଯୋଜନାର 19ତମ କିସ୍ତି କୃଷକମାନଙ୍କୁ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ସମ୍ବଲପୁରରେ ମିଶନ ବାତ୍ସଲ୍ୟ ଯୋଜନାରେ ସହାୟତା ପ୍ରଦାନ ଏବଂ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଙ୍କ ଉଦ୍ଧାର ଏକାଦଶୀ ତିଥିରେ ପୁରୀ ଶ୍ରୀ ଲୋକନାଥ ଦେବ ଶ୍ରଦ୍ଧାଳୁମାନଙ୍କୁ ଦେଉଛନ୍ତି ଦର୍ଶନ ଏବଂ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ସମ୍ବଲପୁର ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ନମସ୍କାର।